आकाशवाणी। संवाद पढ़ुछंती प्रज्ञा परिमिता जेना। मालेशियारे प्रधानमंत्रीको भव्य संवर्धना, समृद्ध मालेशिया एवं विकसित भारत गठन दिगरे प्रवासी भारतीयंक अवदानको प्रधानमंत्रीक प्रशंसा, ଭାରତ ଆମେରିକା ମଧ୍ୟରେ 45 ଲକ୍ଷ କୋଟି ଟଙ୍କାର ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ପାଇଁ ସରକାରଙ୍କ ଲକ୍ଷ୍ୟ, ଜାମ୍ମୁ କାଶ୍ମୀରରେ ପୁଞ୍ଜିନିବେଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ଦେଉଛନ୍ତି ପ୍ରାଥମିକତା, ଛତିଶଗଡ଼ରେ ଆତ୍ମସମର୍ପଣ କଲେ 51 ଜଣ ମାଓବାଦୀ ଏବଂ ଭାରତ ଓ ଆମେରିକା ମଧ୍ୟରେ ଆଇସିସି ପୁରୁଷ ଟି20 ବିଶ୍ୱକପ୍ 2026 ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସରକାରୀ ଗସ୍ତରେ ଆଜି ମାଲେସିଆରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଛି। କ୍ୱାଲାଲମ୍ପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ଭାରତ ଏବଂ ମାଲେସିଆ ମଧ୍ୟରେ ପାରସ୍କରିକ ଲୋକସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଭାରତୀୟ ସମୁଦାୟ ଦୁଇ ଦେଶ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ସହିତ ତାଙ୍କର ଦୀର୍ଘଦିନର ରହିଥିବା ବନ୍ଧୁତ୍ୱକୁ ସ୍କରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ମାଲେସିଆ ମଧ୍ୟରେ 2024 ଏକ ବ୍ୟାପକ ରଣନୀତିକ ଭାଗିଦାରିତା ସମ୍ପର୍କ ସୃଷ୍ଟି ହୋଇଥିଲା। ଉଭୟ ପରସ୍କରର ସଫଳତା ଦିଗରେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ମାଲେସିଆରେ 100ରୁ ଅଧିକ ଭାରତୀୟ ଆଇଟି କମ୍ପାନୀମାନେ କାର୍ଯ୍ୟ କରୁଛନ୍ତି, ଏହାଫଳରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହୋଇଛି। ସେ ଘୋଷଣା କରିଥିଲେ, ମାଲେସିଆରେ ଭାରତର ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ୟୁପିଆଇ ବ୍ୟବସ୍ଥା ଖୁବ୍ ଶୀଘ୍ର ଆରମ୍ଭ ହେବ। ପ୍ରବାସୀ କେନ୍ଦ୍ରିତ ପ୍ରମୁଖ ପଦକ୍ଷେପ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ ଓସିଆଇ କାର୍ଡ ସୁବିଧା ଷଷ୍ଠ ପିଢ଼ି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଭାରତରେ ଅଧ୍ୟୟନ କରୁଥିବା ଛାତ୍ରମାନଙ୍କ ପାଇଁ ଥିରୁବଲ୍ଲଭର ଛାତ୍ରବୃତ୍ତି ଆରମ୍ଭ କରାଯିବ ଏବଂ ମାଲେସିଆରେ ଏକ ନୂତନ ଭାରତୀୟ ବାଣିଜ୍ୟ ଦୂତାବାସ ଖୋଲାଯିବ ବୋଲି ସେ କହିଛନ୍ତି। ସମୃଦ୍ଧ ମାଲେସିଆ ଏବଂ ବିକଶିତ ଭାରତ ଗଠନ ଦିଗରେ ପ୍ରବାସୀ ଭାରତୀୟଙ୍କର ଅବଦାନକୁ ଶ୍ରୀ ମୋଦି ପ୍ରଶଂସା କରିଛନ୍ତି। ଏହି ଗସ୍ତକାଳରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବେ ଏବଂ ବ୍ୟାପକ ରଣନୀତିକ ଭାଗିଦାରୀକୁ ଉନ୍ନୀତ କରିବା ଉପରେ ନିଆଯାଇଥିବା ନିଷ୍ପଭିଗୁଡ଼ିକର କାର୍ଯ୍ୟକାରିତାର ମୂଲ୍ୟାଙ୍କନ ଉପରେ ଧ୍ୟାନ ଦିଆଯିବ। ମାଲେସିଆ ମଧ୍ୟ ଏହାର ଆକ୍ଟ ଇଷ୍ଟ ନୀତି ଅଧୀନରେ ଭାରତର ଏକ ପ୍ରମୁଖ ଅଂଶୀଦାର, ଯାହା ଏହି ଗସ୍ତକୁ ଏକ ରଣନୀତିକ ଗୁରୁତ୍ୱ ପ୍ରଦାନ କରୁଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ ଭାରତୀୟ ସାମଗ୍ରୀ ରପ୍ତାନୀ କ୍ଷେତ୍ରରେ 50% ଶୁଳ୍କକୁ ବର୍ତ୍ତମାନ 18% ହ୍ରାସ କରାଯାଇଛି। ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ଏକ ମିଳିତ ବିବୃତ୍ତିରେ ଶ୍ରୀ ଗୋଏଲ କହିଛନ୍ତି, ଚୀନ, ପାକିସ୍ତାନ, ବାଂଲାଦେଶ ଏବଂ ଭିଏତନାମ ସମେତ ଏହାର ପଡ଼ୋଶୀ ଦେଶଗୁଡ଼ିକ ତୁଳନାରେ ଭାରତର ଶୁଳ୍କ କମ୍ ରହିଛି।
भारत के साथ अपने संबंधों को और मजबूत बनाने के दृष्टिकोण से जो बायलैटरल ट्रेड एग्रीमेंट का पहला अंश अब तय किया है, उसके तहत 50% की जो रेसिप्रोकल टैरिफ भारत के निर्यात के ऊपर अमेरिका में लगती थी, वो अब 50% से घटकर मात्र 18% लगेगी। किसानों का, डेयरी का, उसको मद्देनजर रखते ये जो यूनाइटेड स्टेट्स और भारत के बीच जॉइंट स्टेटमेंट फाइनलाइज हुआ विश्व।
ସେ କହିଛନ୍ତି, ଏହି ବୁଝାମଣା ଫଳରେ ଦେଶର କୃଷି ଏବଂ ଦୁଗ୍ଧ କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରାଯାଇପାରିବ ଏବଂ ମସଲା, ଚା, କଫି, କାଜୁ, ଚେଷ୍ଟନଟ୍, ଆଭାକୋଡେ, କଦଳୀ, ଆମ୍ବ, କିୱି ଏବଂ ଆଳୁ ଭଳି କୃଷି ଉତ୍ପାଦ ଉପରେ ଆମେରିକାରେ ଶୂନ୍ୟ ଶୁଳ୍କ ଲାଗୁ ହେବ। ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି, ଦେଶର ସମସ୍ତ କ୍ଷେତ୍ରରେ ଏହି ବାଣିଜ୍ୟ ଚୁକ୍ତିକୁ ସ୍ୱାଗତ କରାଯାଇଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଭାରତ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାରକୁ 45 ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ନେବାର ସରକାରଙ୍କର ଲକ୍ଷ୍ୟ ରହିଛି। ବାଣିଜ୍ୟ ରାଜିନାମା ପରେ ନିବେଶକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି ଏବଂ ସେମାନେ ଏହାର ଲାଭ ଉଠାଇବା ଉଚିତ ବୋଲି ଶ୍ରୀ ଗୋଏଲ କହିଛନ୍ତି। ସେ କହିଛନ୍ତି, ଏହି ରାଜିନାମା ଦ୍ୱାରା ଏମ୍ଏସ୍ଏମ୍ଇ, କାରିଗର, ବୁଣାକାର ଏବଂ ରପ୍ତାନୀ ଭିତ୍ତିକ୍ଷେତ୍ରରେ ନିୟୋଜିତ ଯୁବକମାନେ ଉପକୃତ ହେବେ। ଏହି ଚୁକ୍ତିକୁ ନ୍ୟାୟସଙ୍ଗତ ଏବଂ ସନ୍ତୁଳିତ ବୋଲି ବର୍ଣ୍ଣନା କରି ଶ୍ରୀ ଗୋଏଲ କହିଛନ୍ତି, ମକା, ଗହମ, ଚାଉଳ, ଚିନି, ସୋୟାବିନ୍ ଏବଂ କୁକୁଡ଼ା ସମେତ ଭାରତରେ ପର୍ଯ୍ୟାପ୍ତ ପରିମାଣର ଉତ୍ପାଦିତ କୃଷି ଏବଂ ଦୁଗ୍ଧଜାତ ଦ୍ରବ୍ୟକୁ ଶୁଳ୍କ ରିହାତି ବାହାରେ ରଖାଯାଇଛି, ଯାହା କୃଷକଙ୍କର ସ୍ୱାର୍ଥର ସମ୍ପୂର୍ଣ୍ଣ ସୁରକ୍ଷା ସୁନିଶ୍ଚିତ କରୁଛି।
प्रिया साथियों, मैं कामवीर नीतू राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कामवीर पुलिस के पास आत्मसमर्पण किए। हमारे महासचिव से लेकर नीचे तक कामवीर नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए सोचना यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांग कर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଜାମ୍ମୁ କାଶ୍ମୀରରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବିକାଶମୂଳକ ପ୍ରକଳ୍ପ ଅଗ୍ରଗତିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରମୁଖ ଭିତ୍ତିଭୂମି କାର୍ଯ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାର କାର୍ଯ୍ୟକାରିତା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଆକାଶବାଣୀ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରକଳ୍ପ ୱାଇଜ୍ କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ ଏବଂ ବିକାଶ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ସେ କହିଥିଲେ ଗତ ଦଶନ୍ଧି ମଧ୍ୟରେ ଜାମ୍ମୁ କାଶ୍ମୀରରେ ହୋଇଥିବା ପୁଞ୍ଜିନିବେଶ, ଶିଳ୍ପ, କ୍ରୀଡ଼ା ଏବଂ ଭିତ୍ତିଭୂମିରେ ଅଭୂତପୂର୍ବ ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ଜାମ୍ମୁ କାଶ୍ମୀରକୁ ଅଧିକ ବିକଶିତ କରିବା ଆମର ପ୍ରାଥମିକତା। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
प्रिया कामरे नना राज्य कमेटी सदस्य कामरे नीतू बेहतमत नाव संघे ममता अनुपा आलके ने 16 कामरेड संघे पुलिस ते आत्मसमर्पण की तो मना महासचिव तीन चो दौड़ है ना कामरेड नुकसान या आत्मसमर्पण की दौड़ इंजे के जनाधारो भर्ती मिलिशिया पार्टी की वेडे समन्वय हिले मना ओडिशा ते पश्चिम ब्यूरो वेडे नुकसान या सरेंडर हाँ प्रस्ता इंजे पूर्वी ब्यूरो ते व्याख्यावाल इच्छुर मूल्य नहीं तोर अदेन के सभ्य तोर सरेंडर की अनुमेदे आलसना इंजो नावा सुझाव अगर सरेंडर की वो के समस्या परिचिता नुकसान वेडे आंता सरेंडर कित के ओडिशा पुलिस तोरु हर प्रकार ता चौदा इन तोर मिकिन व्यथना बात है इतके बिदाई नाटे नवरा फोन तालक्षी मंजी संपर्क किया न मैदे नावा मोबाइल नंबर 7815070531 मिकुन ततनो मैदे तैयार कितन मेवा राज्य कमेटी सदस्य नीतू।
ଛତିଶଗଡ଼ର ବସ୍ତର ଡିଭିଜନର ବିଜାପୁର ଏବଂ ସୁକ୍ମା ଜିଲ୍ଲାରେ ଆଜି ମୋଟ 51 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀଙ୍କ ଉପରେ 1,61,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଜାପୁର ଜିଲ୍ଲାରେ 30 ଜଣ ମାଓବାଦୀ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ 20 ଜଣ ମହିଳା ମାଓବାଦୀ ଅଛନ୍ତି। ସେମାନଙ୍କ ଉପରେ 85,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେମାନେ ପୁଲିସ୍ ଏବଂ ସିଆର୍ପିଏଫ୍ର ବରିଷ୍ଠ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ। ସୁକ୍ମା ଜିଲ୍ଲାରେ ଆଜି 21 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଉପରେ 76,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ମାଓବାଦୀମାନେ ଅସ୍ତ୍ରଶସ୍ତ ସହ ପୁଲିସ୍ ଏବଂ ସିଆର୍ପିଏଫ୍ ବରିଷ୍ଠ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପକ୍ଷରୁ ପ୍ରଶାସନିକ ସେବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ କଲ୍ ସେଣ୍ଟରର କାର୍ଯ୍ୟ ଅବଧିକୁ ବର୍ଦ୍ଧିତ କରାଯାଇଛି। ଏହାଦ୍ୱାରା ଆଶାୟୀ ପ୍ରାର୍ଥୀମାନେ ଉପକୃତ ହେବେ ବୋଲି ୟୁପିଏସ୍ସି ପକ୍ଷରୁ କୁହାଯାଇଛି। ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ଦରଖାସ୍ତ ଦାଖଲ ପର୍ଯ୍ୟନ୍ତ ଶନିବାର, ରବିବାର ଏବଂ ଛୁଟିଦିନ ସମେତ ସମସ୍ତ ଦିନମାନଙ୍କରେ ଏହି କଲ୍ ସେଣ୍ଟର କାର୍ଯ୍ୟ କରିବ। ସକାଳ 7:00 ରାତି 9:00 ପର୍ଯ୍ୟନ୍ତ 2 ପର୍ଯ୍ୟାୟରେ କର୍ମଚାରୀମାନେ କାମ କରିବେ। ପ୍ରଶାସନିକ ସେବା ଆଶାୟୀ ପ୍ରାର୍ଥୀମାନଙ୍କୁ ସହଜ ସୁବିଧା ଏବଂ ସମୟୋପଯୋଗୀ ସହାୟତା ପ୍ରଦାନ ଲକ୍ଷ୍ୟରେ ଏହି କଲ୍ ସେଣ୍ଟରଗୁଡ଼ିକର କାର୍ଯ୍ୟର ସମୟକୁ ପରିବର୍ଦ୍ଧିତ କରାଯାଇଛି ବୋଲି ୟୁପିଏସ୍ସିର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି। ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମ୍ଠାରେ ଭାରତ ଓ ଆମେରିକା ମଧ୍ୟରେ ଆଇସିସି ପୁରୁଷ ଟି20 ବିଶ୍ୱକପ୍ 2026 ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ ଖେଳ ଜାରି ରହିଛି। ଆମେରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ ବ୍ୟାଟିଂ କରି 2 1 ହରାଇ 9 ସଂଗ୍ରହ କରିଛି। କଲମ୍ବୋର ସିଙ୍ଗାଳି ସ୍ୱୋର୍ଟସ୍ କ୍ଲବ୍ଠାରେ ଆୟୋଜିତ ଉଦ୍ଘାଟନୀ ମ୍ୟାଚ୍ରେ ପାକିସ୍ତାନ ନେଦରଲ୍ୟାଣ୍ଡସ୍କୁ 3 ପରାସ୍ତ କରିଛି। ସେହିପରି କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ସ୍କଟଲ୍ୟାଣ୍ଡକୁ 35 ପରାସ୍ତ କରି ବିଜୟୀ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମାଲେସିଆରେ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସମ୍ବର୍ଦ୍ଧନା, ସମୃଦ୍ଧ ମାଲେସିଆ ଏବଂ ବିକଶିତ ଭାରତ ଗଠନ ଦିଗରେ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, ଭାରତ ଆମେରିକା ମଧ୍ୟରେ 45,00,000 ଟଙ୍କାର ଦ୍ୱିପାକ୍ଷିକ ବାଣିଜ୍ୟିକ କାରବାର ପାଇଁ ସରକାରଙ୍କ ଲକ୍ଷ୍ୟ, ଜାମ୍ମୁ କାଶ୍ମୀରରେ ପୁଞ୍ଜିନିବେଶ ଓ ଭିତ୍ତିଭୂମିର ଉନ୍ନତି ପାଇଁ ସରକାର ଦେଉଛନ୍ତି ପ୍ରାଥମିକତା, ଛତିଶଗଡ଼ରେ ଆତ୍ମସମର୍ପଣ କଲେ 51 ଜଣ ମାଓବାଦୀ ଏବଂ ଭାରତ ଓ ଆମେରିକା ମଧ୍ୟରେ ଆଇସିସି ପୁରୁଷ ଟି20 ବିଶ୍ୱକପ୍ 2024 ପ୍ରତିଯୋଗିତାର ତୃତୀୟ ମ୍ୟାଚ୍ ଜାରି। ସମ୍ବାଦ ଶେଷ ହେଲା।